ମାର୍କ 8:22-26, ମାର୍କ 5:35-43, ମାର୍କ 6:45-52। ଫଟୋ ନମ୍ବର 15। ଯୀଶୁଚୋ ଆବାଗ ଭୂତା। ଯୀଶୁଚୋ ଉପରେ ସତ୍ ମହାପ୍ରଭୁଚୋ ବଡ଼େ ତାକତ ରହିଲୋ। ହୁନ୍ କେତକ ଆବାକ ହେତଚୋ କାମ କରୁ ରହିଲୋ। ହୁନ୍ ରୋଗୀକେ ବଢ଼ିଆ କରୁ ରହିଲୋ, ଆଉ ଆନ୍ଧାକେ ଆଖି ଦେହୁଁ ରହିଲୋ। ହୁନ୍ ମେରଲୋ ଲୋକକେ ଗୋଠିଆଉନ୍ ରହିଲୋ, ଆଉ ହୁମାନେ ଜୀବତ ରହିଲା। ଧୁକା ପାଣିକେ ବି ଶାନ୍ତି କରୁ ରହିଲା, ଆଉ ପାନୀୟ ବି ହିଡ଼ତ ରହିଲୋ। ହୁଲକେ ପାହାର ଲୋକ ୟାହାକେ ଭଗବାନ ଦେଖତ ରହିଲା। ହୁଲକେ ପାହାର ହୁମାନେ ହୁନାକେ ସତ୍ ମହାପ୍ରଭୁଚ ସତେ ପଠାଉନ୍ ରହିଲା ବୋଲୁନ୍ ବିଶ୍ୱାସ କରତ ରହିଲା। ହୁମାନେ ସଭେ ଯୀଶୁଚ କାମକେ ଦେଖୁନ୍ ଭଗବାନ ଗଲା, ଆଉ ଗୋଠାଓତ ରହିଲା ଯୀଶୁ ଆମକେ ଘଲାଇ ସାହାଯ୍ୟ କରୁକେ ସକ୍ତା।